ଆକାଶବାଣୀ କଟକ ଆଞ୍ଚଳିକ ସମ୍ଭାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ଭାଦ, ସ୍ଥାନୀୟ ସଂସ୍କୃତିକୁ ନେଇ ଗର୍ବ ଅନୁଭୂତ କଲେ ଦେଶ ପ୍ରଗତି ପଥରେ ଅଗ୍ରସର ହୋଇପାରିବ ବୋଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଲେ ମହିଳା କ୍ରୀଡ଼ାବିତ୍ ମୋନୁ ଭାକର, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ। ଯକୃତ ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ନେଇ ଆଜି ପାଳନ କରାଯାଇଛି ବିଶ୍ୱ ହେପାଟାଇଟିସ୍ ଦିବସ ଏବଂ ହୀରାକୁଦ ଜଳଭଣ୍ଡାରୁ 20 ଗେଟ୍ ଦେଇ ମହାନଦୀକୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ସ୍ଥାନୀୟ ସଂସ୍କୃତିକୁ ନେଇ ଗର୍ବ ଅନୁଭବ କଲେ ଦେଶ ପ୍ରଗତି ପଥରେ ଅଗ୍ରସର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। 112ତମ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆସାମର ଚରାଇଦେଓ ମୈଦମ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀରେ ସ୍ଥାନ ପାଇଥିବାରୁ ଦେଶ ଗର୍ବିତ। ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବାରେ ଏହା ହେଉଛି ଭାରତର 43ତମ ତଥା ଉତ୍ତର ପୂର୍ବାଞ୍ଚଳର ପ୍ରଥମ ସାଂସ୍କୃତିକ ସ୍ଥଳ। କଳା ଏବଂ ସଂସ୍କୃତି ପ୍ରେମୀ ବ୍ୟକ୍ତିବିଶେଷ ସାର୍ବଜନୀନ କଳା ଉପରେ ଅଧିକ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ହସ୍ତଶିଳ୍ପ ସାମଗ୍ରୀ ସମ୍ପର୍କରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ହରିୟାଣାର ରୋହତକ ଜିଲ୍ଲାର ଉନ୍ନତ ସ୍ୱୟଂସହାୟକ ଗୋଷ୍ଠୀର କାର୍ଯ୍ୟକଳାପକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଆସନ୍ତା ମାସ 7 ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ହସ୍ତତନ୍ତକୁ ଉଜ୍ଜୀବିତ ରଖିବା ପାଇଁ ପ୍ରୟାସ କରି ଆସୁଥିବା କାରିଗରଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅବସରରେ ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ, ମଧ୍ୟପ୍ରଦେଶର ମାହେଶ୍ୱରୀ ଶାଢ଼ୀ, ମହାରାଷ୍ଟ୍ରର ପାଇଥାନୀ, ବିଦର୍ଭର ହ୍ୟାଣ୍ଡବୁକ୍ ପ୍ରିଣ୍ଟ, ହିମାଚଳର ଭୁଟି କୋଶାଳ ଏବଂ ଜାମ୍ମୁ କାଶ୍ମୀରର କାନି ଶାଲ୍ର ଉଦାହରଣ ଦେଇଥିଲେ। ସ୍ଥାନୀୟ ଉତ୍ପାଦକୁ ସାମାଜିକ ଗଣମାଧ୍ୟମରେ ହାସ୍ଟ୍ୟାଗ୍ ମାଇ ପ୍ରଡକ୍ଟ ମାଇ ପ୍ରାଇଡ୍ ସହ ଅପ୍ଲୋଡ୍ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଖଦୀ ଉତ୍ପାଦ 400% ବୃଦ୍ଧି ପାଇ 1.5 ଲକ୍ଷ କୋଟି ଟଙ୍କା ବ୍ୟବସାୟ କରିବା ଏକ ବିଶେଷ ସଫଳତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏ କ୍ଷେତ୍ରରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ଅଲିମ୍ପିକ୍ସ କ୍ରୀଡ଼ା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି। ନିକଟରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଗଣିତ ଅଲିମ୍ପିଆଡ୍ ଭାରତୀୟ ଛାତ୍ରଛାତ୍ରୀଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ନିଶା ସେବନ ବିରୁଦ୍ଧରେ ଜନମତ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି ଉପଲକ୍ଷେ ମାନସ ନାମରେ ଏକ ହେଲ୍ପଲାଇନ୍ ପୋର୍ଟାଲ୍ର ଶୁଭାରମ୍ଭ କରାଯାଇଛି ବୋଲି ସେ କହିଛନ୍ତି। ନିଶାମୁକ୍ତ ଭାରତ ଗଠନ ଦିଗରେ ଏହି ପୋର୍ଟାଲ୍ର ସୁଯୋଗ ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆସନ୍ତାକାଲି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯିବ। ବାଘ ହେଉଛି ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବାଘମାନଙ୍କର ସୁରକ୍ଷା ପରିବେଶ ସନ୍ତୁଳନ ପାଇଁ ଅପରିହାର୍ଯ୍ୟ। ଭାରତରେ ବାଘ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଛି ଏବଂ ବିଶ୍ୱର 70% ବାଘ ଭାରତରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ବାଘ ସଂଖ୍ୟା ବୃଦ୍ଧି ସହ ବନାଞ୍ଚଳ ପରିସର ବ୍ୟାପକ କରିବା ଲକ୍ଷ୍ୟରେ ଏକ୍ ପେଡ୍ ମା କେ ନାମ ଅଭିଯାନରେ ସମସ୍ତେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସ୍ୱାଧୀନତା ଦିବସ ପାଳନ ଅବସରରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ବ୍ୟାପକ କରିବା ନେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ଆଜି କଟକ ମହାନଗର ନିଗମ 51 ନମ୍ଘର ୱାର୍ଡର ତିନିଘରିଆଠାରେ ମନ୍ କି ବାତ୍ କାର୍ଯ୍ୟକ୍ରମ ସାମୁହିକ ଭାବେ ଶୁଣିବା ପରେ ଶ୍ରୀ ସାମଲ କହିଛନ୍ତି, ଆଗାମୀ ଦିନରେ ରାଜ୍ୟର ବିକାଶରେ କେନ୍ଦ୍ର ସରକାରଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିବ। ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା 10 ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ଭାରତର ପ୍ରଥମ ମହିଳା କ୍ରୀଡ଼ାବିତ୍ ଭାବେ ବ୍ରୋଞ୍ଜ ପଦକ ଜିତିଥିବାରୁ ସୁଟର ମୋନୁ ଭାକରଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଭାରତ ମୋନୁ ଭାକରଙ୍କୁ ନେଇ ଗର୍ବିତ। ତାଙ୍କର ଏହି ଉପଲବ୍ଧି ଅନେକ ଖେଳାଳି ବିଶେଷ ଭାବେ ମହିଳାଙ୍କୁ ପ୍ରେରଣା ଯୋଗାଇବ ବୋଲି ରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ମୋନୁଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହା ଏକ ଐତିହାସିକ ପଦକ। ପ୍ରଥମ ଭାରତୀୟ ମହିଳା ଭାବେ ସୁଟିଂରେ ପଦକ ଜିତିଥିବାରୁ ଏହି ସଫଳତା ଆମ ପାଇଁ ସ୍ୱତନ୍ତ୍ର। ମୁଖ୍ୟମନ୍ତ୍ରୀ ନିରଞ୍ଜନ ମାଝୀ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ବିଜୟ ସାରା ଭାରତ ପାଇଁ ଗର୍ବ ଏବଂ ଗୌରବର ବିଷୟ। ଯକୃତ ବା ଲିଭର ରୋଗ ବିଷୟରେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଜି ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି। 2010 ମସିହାରୁ ଏହି ଦିବସ ପାଳନ ହୋଇଆସୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁସାରେ ପୃଥିବୀରେ ପ୍ରତି 30 ସେକେଣ୍ଡରେ ଜଣେ ହେପାଟାଇଟିସ୍ ଆକ୍ରାନ୍ତ ରୋଗୀଙ୍କର ମୃତ୍ୟୁ ହୋଇଥାଏ। ଭାରତରେ ପ୍ରତ୍ୟେକ ବର୍ଷ ଯକୃତ ରୋଗରେ 14 ଲକ୍ଷରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟୁଛି। ଚଳିତ ବର୍ଷ ହେପାଟାଇଟିସ୍ ଦିବସର ବାର୍ତ୍ତା ହେଉଛି, ଏବେ କାର୍ଯ୍ୟ କରିବାର ସମୟ ଆସିଛି। ଜଣେ ନବଜାତ ଶିଶୁକୁ ଜନ୍ମ ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ହେପାଟାଇଟିସ୍ ପ୍ରତିଷେଧକ ଟିକା ଦିଆଯିବା ନିତ୍ୟାନ୍ତ ଜରୁରୀ। ଏହି ଟିକା ସବୁ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ଉପଲବ୍ଧ ହୋଇପାରୁଛି। ସେହିପରି ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ। ପ୍ରାକୃତିକ ପରିବେଶର ସୁରକ୍ଷା ସହିତ ପ୍ରାଣୀମାନଙ୍କର ସଂରକ୍ଷଣ ଲାଗି ଆଜି ଏହି ଦିବସ ପାଳନ କରାଯାଉଛି। ଭବିଷ୍ୟତ ପିଢ଼ିଙ୍କ ପାଇଁ ପରିବେଶ ସଂରକ୍ଷଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସୁସ୍ଥ ପୃଥିବୀ ଗଠନ ଦିଗରେ ସମସ୍ତଙ୍କର ଗୁରୁଦାୟିତ୍ୱର ସଚେତନତା ବାର୍ତ୍ତା ନେଇ ପ୍ରକୃତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ବାରବାଟୀ ଷ୍ଟାଡିୟମ୍ ନବୀକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ନେଇ ଓଡ଼ିଶା କ୍ରିକେଟ୍ ଏକାଡେମୀ ଓ ଅଲିମ୍ପିକ୍ ସଂଘର ସଦସ୍ୟମାନେ ବିସିସିଆଇ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଓଡ଼ିଶା ଅଲିମ୍ପିକ୍ ସଂଘ ସମ୍ପାଦକ ଅଭିଜିତ୍ ପାଲ୍ ଏବଂ ଓଡ଼ିଶା କ୍ରିକେଟ୍ ସଂଘ ସମ୍ପାଦକ ସଞ୍ଜୟ ବେହେରା ଆଜି ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଉଭୟ କ୍ରୀଡ଼ା ସଂଘର କର୍ମକର୍ତ୍ତା ଆଲୋଚନା କରି ବାରବାଟୀର ନବୀକରଣ ଦିଗରେ ପଦକ୍ଷେପ ନେବେ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଓସିଏ ପକ୍ଷରୁ ଡିପିଆର୍ ପ୍ରସ୍ତୁତ ପାଇଁ ଏକ ବିଦେଶୀ କମ୍ପାନୀକୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ପ୍ରସ୍ତାବ ଆସିବା ପରେ ଓସିଏ ତରଫରୁ ଏହାକୁ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ। ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଅର୍ଥ ବିଭାଗକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଏମ୍ବିଏସ୍ ରାଜପୁତଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲାରେ ବୃହତ୍ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାରୁ ଦୁଇଟି କେନାଲ ମାଧ୍ୟମରେ 29,900 ହେକ୍ଟର ଜମିକୁ ଜଳସେଚନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ତିଖାଲି ଲୋୟର ଜଳସେଚନ ପ୍ରକଳ୍ପରେ ଜଳସ୍ତର 263.07 ମିଟର ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 91.101 କ୍ୟୁବିକ୍ ଜଳ ପ୍ରବେଶ କରୁଥିବାବେଳେ କେନାଲ ଦ୍ୱାରା 15,000 କ୍ୟୁବିକ୍ ଜଳ ନିଷ୍କାସିତ ହେଉଛି। ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ନୟାଗଡ଼ରୁ ହାଓଡ଼ା ଏବଂ ବିଶାଖାପାଟନାକୁ ଟ୍ରେନ୍ ଚଳାଚଳ ପାଇଁ ଦାବି କରାଯାଇଛି। ଏଥିରେ ଦଶପଲ୍ଲାରୁ ଭୁବନେଶ୍ୱର, ପୁରୀ ଏବଂ ଭଦ୍ରକ ମଧ୍ୟରେ 3 ଟ୍ରେନ୍ ଚଳାଚଳ କରୁଥିବାବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ସମେତ ରାଜ୍ୟ ବାହାରକୁ ଜିଲ୍ଲାରୁ କୌଣସି ଟ୍ରେନ୍ ଚଳାଚଳ କରୁନଥିବା ରେଳ ବିଭାଗ ନିକଟରେ ଅଭିଯୋଗ ହୋଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ତାଲୁକ ଆଇନସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ନାରାୟଣ ହାଇସ୍କୁଲଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ପ୍ରୀତିଶ କୁମାର ସାମଲ ଯୋଗଦେଇ ଶିଶୁମାନଙ୍କ ପ୍ରତି ଆଇନରେ ଥିବା ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ହୀରାକୁଦ ଜଳଭଣ୍ଡାରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପୂଜାର୍ଚ୍ଚନା ପରେ ମହାନଦୀକୁ ଆଜି ସକାଳ 9:00 ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ବାମ ପାର୍ଶ୍ୱର 14 ଓ ଡାହାଣ ପାଖର 6 ଗେଟ୍ ଦେଇ ବନ୍ୟାଜଳ ମହାନଦୀ ଏବଂ ଶାଖା କେନାଲଗୁଡ଼ିକୁ ଛଡ଼ାଯାଇଛି। ସନ୍ଧ୍ୟା 6 ସୁଦ୍ଧା ଜଳଭଣ୍ଡାରର ଜଳସ୍ତର 617.69 ଫୁଟ ଥିଲା। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 3,07,710 କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ 3,45,845 କ୍ୟୁସେକ୍ ଜଳ ମହାନଦୀକୁ ଛଡ଼ାଯାଉଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ଜୁଲାଇ 31 ସୁଦ୍ଧା ଆଉ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହାର ପ୍ରଭାବରେ ଆସନ୍ତା 3 ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ 6 ଜିଲ୍ଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଯାଜପୁରରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ଉପୁଜି ନାହିଁ ବୋଲି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି। ମହାନଦୀରେ ପ୍ରବାହିତ ହେଉଥିବା ବନ୍ୟାଜଳ ଆସନ୍ତା 30 ସୁଦ୍ଧା ଖଇରମାଳ ଓ ମୁମ୍ବାଇଠାରେ 4.5 ଲକ୍ଷ କ୍ୟୁସେକ୍ ପାଣି ପ୍ରବେଶ କରିବ। ଏଥିପାଇଁ 9 ଜିଲ୍ଲା ସମ୍ଭଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, ଅନୁଗୁଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀକୁ ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସ୍ଥାନୀୟ ସଂସ୍କୃତିକୁ ନେଇ ଗର୍ବ ଅନୁଭବ କଲେ ଦେଶ ପ୍ରଗତି ପଥରେ ଅଗ୍ରସର ହୋଇପାରିବ ବୋଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଲେ ମହିଳା କ୍ରୀଡ଼ାବିତ୍ ମୋନୁ ଭାକର। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ। ଯକୃତ ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଇବା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହେପାଟାଇଟିସ୍ ଦିବସ ଏବଂ ହୀରାକୁ ଜଳଭଣ୍ଡାରୁ 20 ଗେଟ୍ ଦେଇ ମହାନଦୀକୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।